ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭା ନ 2026-27 ଆର୍ଥିକ ବର୍ଷ ଲାଗି 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ 7.9% ଆର୍ଥିକ ବୃଦ୍ଧି ଆକଳନ। ପୁରୀ ନ ବିଶ୍ୱସ୍ତରୀୟ ସଂଗ୍ରହାଳୟ ଆଉ ଲାଇବ୍ରେରୀ ସ୍ଥାପନା ଲାଗି 1,000 କୋଟି ଟଙ୍କା ବ୍ୟୟବରାଦ। ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲାଗି 2,029 କୋଟି ଟଙ୍କାର ବ୍ୟୟବରାଦ। ସୁଭଦ୍ରା ଯୋଜନା ଲାଗି 10,145 କୋଟି ଟଙ୍କାର ପ୍ରସ୍ତାବ। ଆଉ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ 48 ଘଣ୍ଟା ଭିତରେ ଲଘୁଚାପ ବଦଳିବାର ସମ୍ଭାବନା। ଏଥର ପୂରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାର 3 ନମ୍ବର ଥର ବଜେଟ୍ ଉପସ୍ଥାପନ କରିଛନ୍। 2026-27 ଆର୍ଥିକ ବର୍ଷ ଲାଗି 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନେତୃତ୍ୱଥି ଭାରତ ବିଶ୍ୱର 4 ନମ୍ବର ବଡ଼ ଅର୍ଥନୀତି ହୋଇପାରିଛି। ଅନ୍ନଦାତାଙ୍କ ପରିଶ୍ରମ ଲାଗି ଶସ୍ୟ ଭଣ୍ଡାର ଭରପୁର ରହିବା ସହିତ ଗ୍ରାମୀଣ ଇଲାକାର ସମୃଦ୍ଧି ବରକସ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗଲାବର୍ଷଠାନୁ ଏଥର ରାଜ୍ୟ ବଜେଟ୍ର ପରିମାଣ 6.9% ବଢ଼ିଛି। ଏ ବଛର ରାଜ୍ୟର ମୋଟ ଘରୋଇ ଉତ୍ପାଦ GSDP 11,07,00,000 ଟଙ୍କା ଆକଳନ କରାଯାଇଛି। ନାମମାତ୍ର ଅଭିବୃଦ୍ଧି ଲାଭ 12% ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣଟି କହିଛନ୍। ଏ ବଛର ବଜେଟ୍ଟି ରାଜ୍ୟ ସରକାର ବିକଶିତ ଭାରତ ଜି ରାମ ଜି ଯୋଜନା ଲାଗି 5,575 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍। ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ଲାଗି 635 କୋଟି, ପୃଥିବୀ ସବୁନୁ ବଡ଼ ଶସ୍ୟ ଗୋଦାମ ଯୋଜନା ଲାଗି 240 କୋଟି, 100ଟା ଆଦର୍ଶ ମଣ୍ଡି ଲାଗି 100 କୋଟି, ରେୟାର ଆର୍ଥ କରିଡର ଲାଗି 10 କୋଟି, ରାଜ୍ୟ AI ମିଶନ ଲାଗି 23 କୋଟି ଆଉ ଟୁରିଜମ ଜମି ବ୍ୟାଙ୍କ ଯୋଜନା ଲାଗି 150 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍। ସରକାର ଏ ବଛର ପ୍ରଶାସନିକ ଖର୍ଚ୍ଚ ଲାଗି 1,10,000 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍। ସେ ଜଗନ୍ନାଥ ସଂଗ୍ରହାଳୟ ଆଉ ଲାଇବ୍ରେରୀ କେନ୍ଦ୍ର ଲାଗି 1,000 କୋଟି ଟଙ୍କା, ରତ୍ନଭଣ୍ଡାର ଗଣତି ମନ୍ତ୍ରୀ ଲାଗି 5 କୋଟି ଟଙ୍କାର ପ୍ରସ୍ତାବ ଦେବାର ସହିତ ଶ୍ରୀ ଜଗନ୍ନାଥ ମନ୍ଦିର ଲାଗି ସମର୍ପଣ ନାଁ ଗୋଟିଏ ଅନ୍ଲାଇନ୍ ଡିଜିଟାଲ ହୁଣ୍ଡି ଖୋଲିବାରକେ ମୁଖ୍ୟମନ୍ତ୍ରୀ ବଜେଟ୍ଟି ଘୋଷଣା କରିଛନ୍। ଆଇବା ଆର୍ଥିକ ବର୍ଷରେ 3,33,000 ହେକ୍ଟର ଜମିକେ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳସେଚନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲାଗି ବଜେଟ୍ଟି 2,029 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 2029 ମସିହା ତକ 15,000 ହେକ୍ଟର ଜମିକେ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସମବାୟ ଋଣ ରିହାତି ସାହାତି ଚାଷୀମାନଙ୍କୁ ବରଖସ୍ତ କରିବା ଲାଗି ସରକାର ସଂକଳ୍ପବଦ୍ଧ। ଆନ୍ ଆଇବା ଆର୍ଥିକ ବର୍ଷରେ 38,00,000 ଚାଷୀଙ୍କୁ 21,000 କୋଟି ଟଙ୍କା ଫସଲ ଋଣ ଦେବାରକେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଏ ବର୍ଷର ବଜେଟ୍ଟି ଦୁର୍ଗମ ଇଲାକାକେ ଯୋଗାଯୋଗ ଲାଗି 1,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଖେପ୍ ଖେପ୍ କରି ବରଗଡ଼ ଝାରସୁଗୁଡ଼ା ସମ୍ବଲପୁର, ବରହମପୁର ଛତ୍ରପୁର ଗୋପାଳପୁର ଆଉ ଜୟପୁର କୋରାପୁଟ ସୁନାବେଡ଼ାକେ ଅର୍ଥନୈତିକ କରିଡର ଭାବେ ବିକଶିତ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍।
ଏହି ବଜେଟ୍ରେ ମୁଁ ପବିତ୍ର ଗ୍ରହକୁ ଅବଗତ କରିବାକୁ ଚାହେଁ ଯେ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କ୍ଷେତ୍ରକୁ ମଡେଲ ଭାବେ ଗ୍ରହଣ କରି ପର୍ଯ୍ୟାୟ କ୍ରମେ 3ଟି ଅର୍ଥନୈତିକ କ୍ଷେତ୍ର ଯଥା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଏବଂ ଜୟପୁର, କୋରାପୁଟ, ସୁନାବେଡ଼ା ଗୁଡ଼ିକୁ ଅର୍ଥନୈତିକ କ୍ଲଷ୍ଟର ଭାବେ ପରିଗଣିତ କରାଯିବ।
ମହିଳାମାନଙ୍କର ବିକାଶକେ ନଜରଥି ରଖିକରି ସୁଭଦ୍ରା ଯୋଜନା ଲାଗି ଏ ବଛର ବଜେଟ୍ଟି 10,145 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି 1 କୋଟିରୁ ଅଧିକା ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଆଜିର ବଜେଟ୍ଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ନାତି ଗୋଟିଏ ନୂଆ ଯୋଜନା ଘୋଷଣା କରିଛନ୍। ଏଥି ଗରିବ ଟୁକେଲମାନଙ୍କ ନାତି 20,000 ଟଙ୍କା ସଞ୍ଚୟ ଉପକରଣ ରଖାଯିବା। ସ୍ନାତକ ପାଠ ପଢ଼ି ସାରିଲା ଉତ୍ତରୁ ସେମାନଙ୍କୁ 1,00,000 ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ବଛର ମିଶନ ଶକ୍ତି ବିଭାଗ ଲାଗି ରାଜ୍ୟ ବଜେଟ୍ଟି 2,804 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ଜୀବିକା ମିଶନ ଲାଗି 1,333 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏ ବଛର ବଜେଟ୍ଟି ମୁଖ୍ୟମନ୍ତ୍ରୀ ଛୁଆମାନଙ୍କର ସୁରକ୍ଷାକେ ମଜବୁତ କରିବା ଲାଗି 23ଟା ଜିଲ୍ଲା ମୁଖ୍ୟାଳୟନ ସମନ୍ୱିତ ବାତ୍ସଲ୍ୟ ସଦନ ତିଆର କରବାରକେ ଘୋଷଣା କରିଛନ୍। ଏତାର ଜରିଏ ଶିଶୁଗୃହ ଆର୍ ଶିଶୁ କଲ୍ୟାଣ କମିଟି ଲାଗି 62 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଲାଗି ଏ ବଛର ବଜେଟ୍ଟି 23,182 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସ୍ୱାସ୍ଥ୍ୟ ବଜେଟ୍କେ 7.5% ବଢ଼ାଯାଇଛି। ରାଜ୍ୟ 5ଟା ମେଡିକାଲ କଲେଜ ଲାଗି 140 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଗଜପତି, ମାଲକାନଗିରି ଆଉ ରାୟଗଡ଼ାନ ଆୟୁର୍ବେଦିକ ମେଡିକାଲ କଲେଜ ଆଉ ନୟାଗଡ଼ ଆଉ ନୂଆପଡ଼ାନ ଦୁଇଟା ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ସେନ୍ତା ଆୟୁଷ୍ମାନ ଭାରତ, ଗୋପବନ୍ଧୁ, ଜନ ଆରୋଗ୍ୟ ଯୋଜନା ଲାଗି ଏବର୍ଷ ବଜେଟ୍ରେ 4,279 କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଲାଗି 1,958 କୋଟି, ନିରାମୟ ଲାଗି 687 କୋଟି ଆର୍ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଲାଗି 5,008 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା କର୍କଟ ଚିକିତ୍ସା ଯୋଜନା ନାଁ ବଦଳେଇକରି ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ରଖବାର୍କେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଏଥିଲାଗି ଇ ବଜେଟ୍ଟି 311 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏବେ 2 ବଛର ଭିତରେ ଡାକ୍ତରୀ ପିଜି ସିଟ୍ 500 ବଢ଼ାବାର୍କେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ବଲାଙ୍ଗୀର ଆଉ ପାରାଦୀପନ ଆଉ 2 ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନା କରବାର୍କେ ମୁଖ୍ୟମନ୍ତ୍ରୀ ବଜେଟ୍ଟି ଘୋଷଣା କରିଛନ୍। ଇତାର ସହିତ ଉତ୍କର୍ଷ ଆଇଟିଆଇ ଯୋଜନା ଲାଗି 500 କୋଟି ଟଙ୍କା ବ୍ୟୟବରାଦ କରିଛନ୍। ଏମ୍ଏସ୍ଏମ୍ଇ ଶିଳ୍ପ କ୍ଷେତ୍ର ଲାଗି 1,970 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍ ଅଧିବେଶନର 4 ଦିନ ଆଇଜଭିଲ୍ ଧାନଘିନା ଆଉ ଚାଷୀ ପ୍ରସଙ୍ଗକେ ନେଇକରି ବିରୋଧୀ ସଦସ୍ୟମାନେ କିଲ୍ଲାଗଗା କରିକରି ବାରବାର କକ୍ଷ ତ୍ୟାଗ କରିଥିଲେ। ବିରୋଧୀଙ୍କର କିଲ୍ଲାଗଗା ଲାଗି ଗୃହ ପରିଚାଳନାତି ଅସୁବିଧା ଦେଖାଦେବାନୁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 131 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଏଥର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଏଥର ପ୍ରସାରଣ କରାଯିବ। ରାଜ୍ୟର ସବୁ ସରକାରୀ ବିଭାଗ ଆଉ ନିଗମମାନଙ୍କ ନିଯୁକ୍ତି ପ୍ରକ୍ରିୟାଟି ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାର୍କେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକେ ଓଡ଼ିଶା ମାନବାଧିକାର କମିଶନରଙ୍କ ତରଫ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ 60 ଭିତରେ ଦାଖଲ କରିବାର୍କେ କମିଶନରଙ୍କ ତରଫ କୁହାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା 2025 ବିଜ୍ଞପ୍ତି ସଂଶୋଧନ କରିକରି ଆବେଦନ ଫର୍ମଟି ତୃତୀୟ ଲିଙ୍ଗ ବିକଳ୍ପ ଯୋଡ଼ାଯାଇଛି। ଇ ବର୍ଗର ପ୍ରାର୍ଥୀମାନଙ୍କୁ ପରୀକ୍ଷାର୍ଥୀ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକେ ବଢ଼ାଯାଇଛି। ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ ଡାଲିମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରନୁ 1 ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଏକାଡେମୀ କାର୍ଯ୍ୟକ୍ରମ ହେବା। ବ୍ୟାଡ୍ମିଣ୍ଟନ ଏକାଡେମୀକେ ନେଇକରି ଆଜି ଭୁବନେଶ୍ୱର ଲୋକସଭା ଭବନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପି ଗୋପୀଚାନ୍ଦ ଭିଲ୍ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ୟାଡ୍ମିଣ୍ଟନ ଏକାଡେମୀର ବାର୍ଷିକ କାମକାଜ ତାଲିମ ଆଉ ଆନୁଷଙ୍ଗିକ ଖର୍ଚ୍ଚା ବାବଦେ ଆଲୋଚନା କରାଯାଇଥିଲା। ବରଗଡ଼ ଯଦୁମଣି ଅଡିଟୋରିୟମ୍ନ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନୁଷ୍କର ଭିତରେ ଶାନ୍ତି ସହାବସ୍ଥାନ ସ୍ଥାପନା କରବାର୍ତି ସାମାଜିକ ନ୍ୟାୟର ବଡ଼ ଭୂମିକା ରହିଛି ବୋଲି କହିଛନ୍। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାନ ଥିବା ସବୁ କୋର୍ଟନ ସରକାରୀ ଓକିଲମାନଙ୍କୁ ମନୋନୀତ କରାଯାଇଛି। ଜିଲ୍ଲା ଦୌରା ଜଜ୍ କୋର୍ଟନ ସରକାରୀ ଓକିଲ ଭାବେ ବରିଷ୍ଠ ଆଇନଜୀବୀ ମୁରଲୀଧର ପଣ୍ଡା, ସ୍ୱତନ୍ତ୍ର ଏନ୍ଡିପିଏଏସ୍ ଭାବେ ଚନ୍ଦ୍ରଧ୍ୱଜ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି। ରାଜ୍ୟର ବଡ଼ଭାଗ ଜାଗାନ ଶୀତର ପ୍ରଭାବ କମିଛି। ଏବେ 2 ତକ ପାଗ ଏନ୍ତା ରହିବା, ତାର ଉତ୍ତର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଜି ରାଜ୍ୟର ବଡ଼ଭାଗ ସହରରେ ଦିନର ତାପମାତ୍ରା 30 ଉପରେ ରହିଥିଲା। ଝାରସୁଡ଼ାନ ଆଜି ଦିନର ସବୁନୁ ଜହତାତି 32.2 ସେଲସିୟସ୍ ରେକର୍ଡ କରାଯାଇଛି। ସେଆଡ଼େ ଭାରତ ମହାସାଗର ଆଉ ତାର ପାଖର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏବେ 24 ଭିତରେ ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ବଢ଼ିକରି ଶ୍ରୀଲଙ୍କା ଆଡ଼କେ ମୁହାବା। ଏବେ 48 ଭିତରେ ଘୂର୍ଣ୍ଣିବଳୟ ଲଘୁଚାପ ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ବିଧାନସଭାନ 2026-27 ଆର୍ଥିକ ବର୍ଷ ଲାଗି 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ 7.9% ଆର୍ଥିକ ବୃଦ୍ଧି ଆକଳନ। ପୁରୀନ ବିଶ୍ୱସ୍ତରୀୟ ସଂଗ୍ରହାଳୟ ଆଉ ଲାଇବ୍ରେରୀ ସ୍ଥାପନା ଲାଗି 1,000 କୋଟି ଟଙ୍କା ବ୍ୟୟବରାଦ। ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲାଗି 2,29 କୋଟି ଟଙ୍କା ବ୍ୟୟବରାଦ। ସୁଭଦ୍ରା ଯୋଜନା ଲାଗି 10,145 କୋଟି ଟଙ୍କା ପ୍ରସ୍ତାବ। ଆଉ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ 48 ଭିତରେ ଲଘୁଚାପ ବଦଳିବାର ସମ୍ଭାବନା। ଆଜିର আঞ্চলিক খবরিন শেষ হল জুহার।